ଓମ୍ ଶାନ୍ତି। 18/2/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠିଏ ବଚେ, ତୁମେମାନେ ଏହି ବିଶ୍ୱବିଦ୍ୟାଳୟକୁ ଆସିଛ ପୁରୁଣା ଦୁନିଆରୁ ମୃତ୍ୟୁବରଣ କରି ନୂଆ ଦୁନିଆକୁ ଯିବା ପାଇଁ। ଏବେ ତୁମର ପ୍ରୀତି ଏକମାତ୍ର ଭଗବାନଙ୍କ ସହିତ ଯୋଡ଼ି ହୋଇଛି। ପ୍ରଶ୍ନ ହେଉଛି, କେଉଁ ବିଧି ଦ୍ୱାରା ବାବାଙ୍କର ସ୍ମୃତି ତୁମକୁ ଧନବାନ କରିଦେଉଛି? ଉତ୍ତର ହେଉଛି, ବାବା ହେଉଛନ୍ତି ବିନ୍ଦୁ, ତେଣୁ ତୁମେମାନେ ମଧ୍ୟ ବିନ୍ଦୁ ହୋଇ ବିନ୍ଦୁକୁ ମନେ ପକାଇଲେ ଧନବାନ ହୋଇଯିବ। ଯେପରି ଏକ ସହିତ ବିନ୍ଦୁ ଅଥବା ଶୂନ ଲଗାଇଲେ ଦଶ ହୋଇଯାଉଛି, ପୁଣି ବିନ୍ଦୁ ଲଗାଅ ତ ଶହେ, ପୁଣି ଲଗାଅ ତ ହଜାର ହୋଇଥାଏ। ସେହିପରି ବାବାଙ୍କୁ ମନେ ପକାଇବା ଦ୍ୱାରା ବିନ୍ଦୁ ପରେ ବିନ୍ଦୁ ଲାଗି ଚାଲିଥାଏ ଏବଂ ତୁମେ ଧନବାନ ହୋଇଯାଇଥାଅ। ତେଣୁ ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ସଚ୍ଚା ରୋଜଗାର ହୋଇଥାଏ। ଗୀତ ହେଉଛି, ମେହଫିଲ ମେ ଜଲ ଉଠି ସମା। ଓମ୍ ଶାନ୍ତି। ଏହି ଗୀତର ଅର୍ଥ କେତେ ବିଚିତ୍ର ଅଟେ। ପ୍ରୀତି କ'ଣ ପାଇଁ ହୋଇଛି? କାହା ସହିତ ହୋଇଛି? ଭଗବାନଙ୍କ ସହିତ। କାହିଁକି ନା ଏହି ଦୁନିଆରୁ ମୃତ୍ୟୁବରଣ କରି ତାଙ୍କ ପାଖକୁ ଯିବାକୁ ହେବ। ଏହିପରି କ'ଣ କେବେ କାହା ସହିତ ପ୍ରୀତି ହୋଇଥାଏ କି? ଯାହାକି ବିଚାର ଆସିବ ଯେ ଆମେ ମରିଯିବୁ, ତେବେ କେହି କ'ଣ ତାଙ୍କ ସହିତ ପ୍ରୀତି ରଖିବେ? ଏହି ଗୀତର ଅର୍ଥ କେତେ ବିଚିତ୍ର। ଆଲୋକ ଶିଖା ସହିତ ପତଙ୍ଗମାନେ ପ୍ରୀତି ରଖି ଚାରିପଟେ ଘୁରି ଘୁରି ଜଳି ମରିଥାନ୍ତି। ତୁମକୁ ମଧ୍ୟ ବାବାଙ୍କ ପ୍ରୀତିରେ ରହି ଏହି ଶରୀର ଛାଡ଼ିବାକୁ ହେବ, ଅର୍ଥାତ୍ ବାବାଙ୍କୁ ସ୍ମରଣ କରି କରି ଶରୀର ଛାଡ଼ିବାକୁ ହେବ। ଏହି ଗାୟନ କେବଳ ଜଣଙ୍କ ପାଇଁ ହିଁ ରହିଛି। ବାବା ଯେତେବେଳେ ଆସୁଛନ୍ତି, ସେତେବେଳେ ତାଙ୍କ ସହିତ ଯେଉଁମାନେ ପ୍ରୀତି ରଖୁଛନ୍ତି ତାଙ୍କୁ ଏହି ଦୁନିଆରୁ ମରିବାକୁ ପଡ଼ିଥାଏ। ଯେହେତୁ ଭଗବାନଙ୍କ ସହିତ ପ୍ରୀତି ରଖୁଛନ୍ତି, ତେବେ ସେମାନେ ମୃତ୍ୟୁ ପରେ କେଉଁଆଡ଼େ ଯିବେ? ନିଶ୍ଚିତ ଭଗବାନଙ୍କ ପାଖକୁ ହିଁ ଯିବେ। ମନୁଷ୍ୟ ଦାନ ପୁଣ୍ୟ ତୀର୍ଥଯାତ୍ରା ଆଦି କରିଥାନ୍ତି ଭଗବାନଙ୍କ ପାଖକୁ ଯିବା ପାଇଁ। ଶରୀର ଛାଡ଼ିବା ସମୟରେ ମଧ୍ୟ କହିଥାନ୍ତି, ଭଗବାନଙ୍କୁ ମନେ ପକାଅ। ଭଗବାନଙ୍କର ନାମ କେତେ ପ୍ରସିଦ୍ଧ! ସିଏ ଯେତେବେଳେ ଆସୁଛନ୍ତି ସାରା ଦୁନିଆକୁ ସମାପ୍ତ କରିଦେଉଛନ୍ତି। ତୁମେ ଜାଣିଛ ଯେ ଆମେ ପୁରୁଣା ଦୁନିଆରୁ ମରି ନୂଆ ଦୁନିଆକୁ ଯିବା ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଆସୁଛୁ। ପୁରୁଣା ଦୁନିଆକୁ ପତିତ ଦୁନିଆ, ନର୍କ ବୋଲି କୁହାଯାଏ। ବାବା ନୂଆ ଦୁନିଆକୁ ଯିବା ପାଇଁ ରାସ୍ତା ଦେଖାଉଛନ୍ତି, କହୁଛନ୍ତି, କେବଳ ମୋତେ ମନେ ପକାଅ। ମୁଁ ହେଉଛି ସ୍ୱର୍ଗୀୟ ଈଶ୍ୱର ପିତା। ଲୌକିକ ପିତାଙ୍କ ଠାରୁ ତୁମକୁ ଧନ ସମ୍ପତ୍ତି, ଘର ଆଦି ମିଳିବ, କିନ୍ତୁ କନ୍ୟାମାନଙ୍କୁ ତ କିଛି ବି ମିଳିନଥାଏ। ତାଙ୍କୁ ପର ଘରକୁ ପଠାଇ ଦେଇଥାନ୍ତି, ଅର୍ଥାତ୍ ସେମାନେ ଉତ୍ତରାଧିକାରୀ ନୁହନ୍ତି, କିନ୍ତୁ ଭଗବାନ ତ ହେଉଛନ୍ତି ଆତ୍ମାମାନଙ୍କର ପିତା, ଯାହାଙ୍କ ପାଖକୁ ସମସ୍ତଙ୍କୁ ଆସିବାକୁ ପଡ଼ିବ। ତେବେ ନିଶ୍ଚିତ ଭାବରେ ସିଏ କୌଣସି ସମୟରେ ଆସୁଥିବେ ଏବଂ ସମସ୍ତଙ୍କୁ ଘରକୁ ନେଇ ଯାଉଥିବେ, କାହିଁକି ନା ନୂଆ ଦୁନିଆରେ ବହୁତ କମ୍ ମନୁଷ୍ୟ ରହିବେ, ପୁରୁଣା ଦୁନିଆରେ ତ ବହୁତ ମନୁଷ୍ୟ ଅଛନ୍ତି। ନୂଆ ଦୁନିଆରେ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିବେ ଏବଂ ସୁଖ ବହୁତ ରହିବ, ପୁରୁଣା ଦୁନିଆରେ ବହୁତ ମନୁଷ୍ୟ ଅଛନ୍ତି ଏବଂ ଦୁଃଖ ମଧ୍ୟ ବହୁତ ରହିଛି। ସେଥିପାଇଁ ଭଗବାନଙ୍କୁ ଡାକୁଛନ୍ତି। ବାପୁ ଗାନ୍ଧୀ ମଧ୍ୟ କହୁଥିଲେ, ହେ ପତିତ ପାବନ ଆସ। କେବଳ ତାଙ୍କୁ ଜାଣିନଥିଲେ, ଏକଥା ମଧ୍ୟ ସମସ୍ତେ ଜାଣିଛନ୍ତି, ପତିତ ପାବନ ପରମପିତା ପରମାତ୍ମା ଅଟନ୍ତି, ଯିଏକି ସାରା ବିଶ୍ୱର ମୁକ୍ତିଦାତା ଅଟନ୍ତି। ରାମ ସୀତାଙ୍କୁ ତ ସାରା ଦୁନିଆ ମାନିବ ନାହିଁ, ସାରା ଦୁନିଆ ପରମପିତା ପରମାତ୍ମାଙ୍କୁ ମୁକ୍ତିଦାତା, ଗାଇଡ, ପଥ ପ୍ରଦର୍ଶକ ବୋଲି ମାନୁଛନ୍ତି, କାରଣ ସିଏ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି। ଆଚ୍ଛା, ଦୁଃଖ କିଏ ଦେଉଛି? ବାବା ତ ଦୁଃଖ ଦେଇପାରିବେ ନାହିଁ, କାହିଁକି ନା ସେ ତ ପତିତ ପାବନ ଅଟନ୍ତି, ପବିତ୍ର ଦୁନିଆ ସୁଖଧାମକୁ ନେଇଯାଇଥାନ୍ତି। ତୁମେ ହେଉଛ ସେହି ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ। ବାବା ଯେପରି ପିଲାମାନେ ମଧ୍ୟ ସେହିପରି ଅଟନ୍ତି। ଲୌକିକ ପିତାଙ୍କର ଲୌକିକ ସନ୍ତାନ ଅର୍ଥାତ୍ ଶାରୀରିକ ସନ୍ତାନ। ଏବେ ତୁମମାନଙ୍କୁ ଏହି କଥା ବୁଝିବାକୁ ହେବ ଯେ ଆମେ ଆତ୍ମା, ପରମପିତା ପରମାତ୍ମା ଆମକୁ ସମ୍ପତ୍ତି ଦେବାକୁ ଆସିଛନ୍ତି। ଯଦି ଆମେ ତାଙ୍କର ସନ୍ତାନ ହେବା, ତେବେ ସ୍ୱର୍ଗର ବର୍ଷା ଆମକୁ ନିଶ୍ଚିତ ମିଳିବ। ସେ ହେଉଛନ୍ତି ସ୍ୱର୍ଗର ସ୍ଥାପନକର୍ତ୍ତା, ଆମେ ତାଙ୍କର ଛାତ୍ର, ଏକଥା ଭୁଲିବା ଉଚିତ ନୁହେଁ। ପିଲାମାନଙ୍କ ବୁଦ୍ଧିରେ ରହିଛି ଯେ ଶିବ ବାବା ମଧୁବନରେ ମୁରଲି ଶୁଣାଉଛନ୍ତି। ବାସ୍ତବରେ ଏହା ସେହି କାଠର ମୁରଲି ନୁହେଁ श्रीकृष्ण नृत्य करिबा, मुरली बजाइबा ए सबु भक्ति मार्गर कथा। बाकी ज्ञानर मुरली तो शिव बाबा ही बजाउछंती। दिन आसीब तुममानंक पाखकु बहुत भलो भलो गीतर रचयिता माने आसीबे। प्रायत पुरुष माने ही गीत रचना करिथांती, किंतु तुमे माने ज्ञानर गीत ही गाइबा उचित, जहा द्वारा शिव बाबांकर स्मृति आसीबो। बाबा कहउछंती मते मने पक शिवंकु बिंदु बोली कहिथांती। व्यापारी माने बिंदु लेखिले शिव बोली कहिथांती। एक आगरे बिंदु लेखिले दस होइजिबो, पुणी बिंदु रखिले तेबे सहे, पुणी बिंदु लेख तो हजार होइजाए। तेणु तुमको मध्य शिवंकु स्मरण करिबाकु हेबो। जेते शिवंकु स्मरण करिबो सेतिकी बिंदु बिंदु लागि चालिबो, एवं अधाकल्प पई तुमे माने साहूकार होइजिबो। सेठारे केही भी गरीब रहिबे नाही, समस्ते सुखी रहिबे, दुखर नाम मध्य रहिबो नाही। बाबांक स्मृति द्वारा विकर्म विनाश हेबो, तुमे बहुत धनवान होइजिबो। एहाकु ही कहा जाए सत्य बाबांक द्वारा सत्य रोजगार। एहा ही आम साथीरे जीवो, सबु मनुष्य खाली हातरे जाइथांती, तुमको हात भरपूर करि जिबाकु हेबो। सेथिपई बाबांकु बहुत मने पकाइबाकु हेबो। बाबा बुझाइछंती जदि पवित्रता रहिबो तेबे शांति समृद्धि सबु मिलिबो। तुमे आत्मा प्रथमे पवित्र थिलो, पुणी अपवित्र होइ जाइछ। सन्यासी मानकु मध्य सेमी पवित्र बोली कहा जिवो। तुमर हेउछि संपूर्ण सन्यास। तुमे जानिछ से माने केते सुख पाउछंती। एठारे बहुत कम सुख रहिछि एवं तापरे तो केवल दुख ही रहिछि। आगरु भगवान कु सर्वव्यापी कहु नथिले, जेबेठारु सर्वव्यापी कहिबा आरंभ कले सेबेठारु तळकु खसिबाकु लागिले। दुनियारे अनेक प्रकारर मेला लागिथाए, काहेकि ना ता द्वारा आमदानी तो होई थाए ना। एहा जेपरि तांकर एक धंधा अटे। बाबा कहंती अन्य सबु धंधा धूलि समान, किंतु आमे बिना धंधारे नररु नारायण होउछंती। एही धंधा क्वचित केही केही करुछंती। बाबांकर होई देह सहित सबु किछि बाबांकु देई देबाकु हेबो, काहेकि ना तुमे चाहु छ नुआ शरीर मिलु। बाबा कहउछंती तुमे माने कृष्णपुरी कु जाई पारिबो, किंतु सेतेबेले जाई पारिबो जेतेबेले आत्मा तोमो प्रधान रु सतो प्रधान हेबो। श्रीकृष्णपुरी रे एभली कहिबे नाही, आमकु पवित्र कर। एठारे समस्ते डाकुछंती हे मुक्तिदाता आस, एही पाप आत्मा मानंकर दुनियारु आमकु मुक्त कर। एबे तुमे जानुछ बाबा निजो साथीरे नेई जीवा पई आसीछंती, तेबे सेठाकु जीवा तो बहुत भलो ना। मनुष्य शांति चाहुछंती, किंतु वास्तवरे शांति काहाकु कहुछंती? कर्म बिना तो केही रही पारिबे नाही। शांति तो शांति धाम रे ही मिलिबो। आत्मा कु तो शरीर धारण करी कर्म करिबाकु ही हेबो, किंतु सत्य युगरे आत्मा कर्म करी मध्य शांति रे रही थाए। अशांति समय रे मनुष्य को दुख मिले, सेथि पई कहउछंती आत्मा को शांति किपरि मिलिबो। तुमे माने जानिछ शांति धाम तो आमर घर। सत्य युगरे शांति सुख सबु किछि रहिछि, तेबे तुमको सुख शांति सबु किछि दरकार ना? केवल शांति दरकार। एठारे तो बहुत सुख दुख अछि, सेथि पई पतित पावन बाबांकु डाकुछंती। समस्ते भगवान को सहित मिशिबा पई ही भक्ति करुछंती। भक्ति मध्य प्रथमे अव्यभिचारी पुणी व्यभिचारी होई थाए। व्यभिचारी भक्ति रे देखो कौन कौन करुछंती, सीढ़ी चित्र रे सबु कथा स्पष्ट भावरे देखाई दिया जाए। किंतु प्रथमे प्रथमे तो सिद्ध करिबा दरकार भगवान किए, श्रीकृष्ण को एही पद किए देइछंती, से पूर्व जन्म रे कौन थिले, एसबु कथा बुझाइबा पई बहुत जुक्ति आवश्यक। जे माने बहुत भलो सेवा करिथांती तांकर मन मध्य साखी देथाए। एही विश्वविद्यालय रे जे माने भलो भाबरे पढिबे से माने निश्चित भाबरे आगकु बढिबे। क्रमानुसार तो रहिबे, केही केही डल हेड यानी धीर बुद्धि मध्य होइथांती। शिव बाबांकु आत्मा कहुछि बाबा मो बुद्धि रो ताला खोल। बाबा कहुछंती मु तुमर बुद्धि रो ताला खोलिबा पई ही तो आसीछि, किंतु तुमर कर्म एभली होई जाइछि जे ताला खोलू ही नाही। तुमे माने बहुत पाप करिछ, एथिरे बाबा कोन करि पारिबे? शिक्षकंकु जदि छात्र कहिबो जे मु कम पढुछि, तेबे शिक्षक कोन करिबे? शिक्षक कोनसी कृपा तो करिबे नाही, अति कम रे तांको पई एक्स्ट्रा समय रखिबे। ସେଥିପାଇଁ ତ ତୁମକୁ ମନା କରାଯାଉ ନାହିଁ। ପ୍ରଦର୍ଶନୀ ଖୋଲାଯାଇଛି, ସେଠାରେ ବୁଝାଇବାର ଅଭ୍ୟାସ କର। ଭକ୍ତି ମାର୍ଗରେ ତ କେହି କେହି କହିବେ ମାଳା ଗଡ଼ାଅ, କେହି କେହି କହିବେ ଏହି ମନ୍ତ୍ରକୁ ସ୍ମରଣ କର। ଏଠାରେ ତ ବାବା ନିଜର ପରିଚୟ ଦେଉଛନ୍ତି, ତାଙ୍କୁ ମନେ ପକାଇବାକୁ ହେବ, ଯାହାଦ୍ୱାରା ସମ୍ପତ୍ତି ପ୍ରାପ୍ତି ହେବ। ତେବେ ତାଙ୍କୁ ଭଲ ଭାବରେ ମନେ ପକାଇ ତାଙ୍କଠାରୁ ପୂରା ବର୍ଷା ନେବା ଦରକାର ନା। ଏଥିରେ ମଧ୍ୟ ବାବା କହୁଛନ୍ତି, ବିକାରଗ୍ରସ୍ତ ହୁଅ ନାହିଁ। ସାମାନ୍ୟ ବିକାରର ସ୍ୱାଦ ଲାଗିଗଲେ ତାହା ପୁଣି ବୃଦ୍ଧି ହୋଇଯିବ। ଯଦି ସିଗାରେଟ୍ ଆଦିର ଥରେ ବି ସ୍ୱାଦ ଚାଖିଲ, ତେବେ ସଙ୍ଗର ରଙ୍ଗ ତୁରନ୍ତ ଲାଗିଯାଇଥାଏ, ପୁଣି ଅଭ୍ୟାସ ଛାଡ଼ିବା ମଧ୍ୟ ମୁସ୍କିଲ ହୋଇଯାଇଥାଏ। ସେଥିପାଇଁ କେତେ ବାହାନା କରିଥାନ୍ତି। ତେଣୁ କୌଣସି ପ୍ରକାରର ଅଭ୍ୟାସ କରିବା ଉଚିତ ନୁହେଁ, ସବୁ ଖରାପ ଅଭ୍ୟାସକୁ ମଧ୍ୟ ଛାଡ଼ିବାକୁ ହେବ। ବାବା କହୁଛନ୍ତି, ବଞ୍ଚିଥାଉ ଥାଉ ଶରୀରର ଅଭିମାନ ଛାଡ଼ି ମୋତେ ମନେ ପକାଅ। ଦେବତାମାନଙ୍କୁ ସର୍ବଦା ପବିତ୍ର ଭୋଗ ହିଁ ଲଗାଯାଇଥାଏ, ତେଣୁ ତୁମେ ମଧ୍ୟ ପବିତ୍ର ଭୋଜନ ଖାଅ। ଆଜିକାଲି ତ ଖାଣ୍ଟି ଘିଅ ମିଳୁନାହିଁ, ତେଲ ଖାଉଛନ୍ତି, ସେଠାରେ ତେଲ ଆଦି ରହିବ ନାହିଁ। ଏଠାରେ ତ ଖାଣ୍ଟି ଘିଅ ମଧ୍ୟ ରଖିଛନ୍ତି, ମିଶ୍ରିତ ମଧ୍ୟ ରଖିଛନ୍ତି, କିନ୍ତୁ ସବୁଥିରେ ଲେଖାଯାଇଛି ଖାଣ୍ଟି ଘିଅ, କେବଳ ଦାମରେ ଫରକ ରହିଛି। ଏବେ ତୁମମାନଙ୍କୁ ଫୁଟିଥିବା ଫୁଲ ସଦୃଶ ହର୍ଷିତ ରହିବା ଉଚିତ। ସ୍ୱର୍ଗରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ, ସେଠାରେ ପ୍ରକୃତି ମଧ୍ୟ ସତପ୍ରଧାନ ହୋଇଯିବ। ଲକ୍ଷ୍ମୀ ନାରାୟଣଙ୍କର ପ୍ରକୃତ ସୌନ୍ଦର୍ଯ୍ୟତାର ଚିତ୍ର ଏଠାରେ କେହି ତିଆରି କରିପାରିବେ ନାହିଁ, ତାଙ୍କୁ ଏହି ଆଖି ଦ୍ୱାରା କେହି ଦେଖିପାରିବେ ନାହିଁ। ହଁ, ସାକ୍ଷାତକାର ହେଉଛି, କିନ୍ତୁ ସାକ୍ଷାତକାର ଦ୍ୱାରା କେହି ସଠିକ ଚିତ୍ର ତିଆରି କରିପାରିବେ ନାହିଁ। ହଁ, କୌଣସି ଚିତ୍ରକାରଙ୍କୁ ଯଦି ସାକ୍ଷାତକାର ହେବ ଏବଂ ସେ ସେହି ସମୟରେ ବସି ତିଆରି କରିବେ, କିନ୍ତୁ ଏହା ବହୁତ ମୁସ୍କିଲ ଅଟେ। ତେବେ ତୁମମାନଙ୍କର ବହୁତ ନିଶା ରହିବା ଉଚିତ। ଏବେ ଆମକୁ ବାବା ନେବା ପାଇଁ ଆସିଛନ୍ତି, ବାବାଙ୍କଠାରୁ ଆମକୁ ସ୍ୱର୍ଗର ବର୍ଷା ମିଳୁଛି। ଏବେ ଆମର 84 ଜନ୍ମ ପୂରା ହେବାକୁ ଯାଉଛି, ଯଦି ବୁଦ୍ଧିରେ ଏହିଭଳି ବିଚାର ଚାଲିବ ତେବେ ବହୁତ ଖୁସି ରହିବ। ବିକାରର ସାମାନ୍ୟତମ ବିଚାର ମଧ୍ୟ ଆସିବା ଉଚିତ ନୁହେଁ। ବାବା କହୁଛନ୍ତି, କାମ ବିକାର ମହାଶତ୍ରୁ ଅଟେ, ଦ୍ରୌପଦୀ ମଧ୍ୟ ସେଥିପାଇଁ ଡାକିଥିଲେ ନା। ତାଙ୍କର କୌଣସି 5 ଜଣ ସ୍ୱାମୀ ନଥିଲେ, ସେ ତ ଡାକିଥିଲେ ଯେ ଏହି ଦୁଃଶାସନ ମୋତେ ନଗ୍ନ କରୁଛି, ତାଠାରୁ ବଞ୍ଚାଅ। ଜଣଙ୍କର 5 ଜଣ ସ୍ୱାମୀ କିପରି ହୋଇପାରିବେ, ଏପରି କଥା ହୋଇପାରିବ ନାହିଁ। ତୁମ ପିଲାମାନଙ୍କୁ ବହୁତ ନୂଆ ନୂଆ ପଏଣ୍ଟ ସବୁ ମିଳୁଛି, ତେଣୁ ତୁମେ ସେହି ପୁରୁଣା କଥାକୁ ପରିବର୍ତ୍ତନ କରି କିଛି ନା କିଛି ନୂଆ ଶବ୍ଦ ଲେଖିବା ଉଚିତ। ତୁମେମାନେ ଚ୍ୟାଲେଞ୍ଜ କରୁଛ, ଅଳ୍ପ ସମୟ ମଧ୍ୟରେ ଆମେ ଏହି ଭାରତକୁ ପରିସ୍ଥାନ କରିବୁ। ବାବା ପିଲାମାନଙ୍କୁ କହିବେ, ସନ୍ ସୁଜ୍ ଫାଦର, ଫାଦର ସୁଜ୍ ସନ୍, ପୁତ୍ର ପିତାଙ୍କର ପ୍ରତ୍ୟକ୍ଷତା କରିବେ, ପିତା ପୁତ୍ରର ପ୍ରତ୍ୟକ୍ଷତା କରିବେ। କେଉଁ ପିତା? ଶିବ ଏବଂ ଶାଳ ଗ୍ରାମ, ଏହାଙ୍କର ଗାୟନ ରହିଛି। ଶିବ ବାବା ଯାହା ବୁଝାଉଛନ୍ତି ତାକୁ ଅନୁସରଣ କର, ବାବା ତ ପବିତ୍ର କରିବା ପାଇଁ ଆସୁଛନ୍ତି। ଯାହାର ଗାୟନ ମଧ୍ୟ ରହିଛି, ଲୌକିକ ପିତାଙ୍କୁ ଅନୁସରଣ କରିବା ଦ୍ୱାରା ତ ତୁମେ ପତିତ ହୋଇଯାଉଛ, ବାବା ତ ଅନୁସରଣ କରିବା ପାଇଁ କହୁଛନ୍ତି, ଯାହାଦ୍ୱାରା ତୁମେମାନେ ପାବନ ହେବ। ତେବେ କେତେ ଫରକ ରହିଛି ନା। ବାବା କହୁଛନ୍ତି, ମିଠା ମିଠା ପିଲାମାନେ ବାବାଙ୍କୁ ଅନୁସରଣ କରି ପବିତ୍ର ହୁଅ, ଅନୁସରଣ କରିଲେ ହିଁ ସ୍ୱର୍ଗର ମାଲିକ ହେବ। ଲୌକିକ ପିତାଙ୍କୁ ଅନୁସରଣ କରିବା ଦ୍ୱାରା 63 ଜନ୍ମ ତୁମେ ସିଡ଼ି ତଳକୁ ଓହ୍ଲାଇଛ, ଏବେ ବାବାଙ୍କୁ ଅନୁସରଣ କରି ଉପରକୁ ଚଢ଼ିବାକୁ ହେବ, ବାବାଙ୍କ ସାଥିରେ ଯିବାକୁ ପଡ଼ିବ। ବାବା କହୁଛନ୍ତି, ଏହି ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ଅଟେ। ତୁମେମାନେ ବାବାଙ୍କୁ ଜାଣି ବାବାଙ୍କ ଠାରୁ ବର୍ଷା ପାଉଛ, ସେମାନେ ତ କହୁଛନ୍ତି ବ୍ରହ୍ମରେ ଲିନ୍ ହୋଇଯିବୁ। ବାସ୍ତବରେ ଲିନ୍ ତ କେହି ବି ହୋଇପାରିବେ ନାହିଁ, ଏଠାକୁ ସମସ୍ତଙ୍କୁ ଆସିବାକୁ ପଡ଼ିବ। ବାବା ପ୍ରତିଦିନ ବୁଝାଉଛନ୍ତି, ମିଠା ମିଠା ପିଲାମାନେ ପ୍ରଥମେ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ପାରଲୌକିକ ପିତା ପବିତ୍ର ହେବାର ବର୍ଷା ଦେଉଛନ୍ତି, ସେଥିପାଇଁ ବେହଦ୍ର ବାବାଙ୍କୁ କହୁଛନ୍ତି, ବାବା ଆମମାନଙ୍କୁ ପବିତ୍ର କର। ସେ ହେଉଛନ୍ତି ପତିତ ପାବନ। ଲୌକିକ ପିତାଙ୍କୁ ପତିତ ପାବନ ବୋଲି କୁହାଯିବ ନାହିଁ, ସେମାନେ ତ ନିଜେ ଡାକୁଛନ୍ତି, ହେ ପତିତ ପାବନ ଆସ। ତେଣୁ ସମସ୍ତଙ୍କୁ 2 ଜଣ ପିତାଙ୍କର ପରିଚୟ ଦେବାକୁ ହେବ। ଲୌକିକ ପିତା ତ କହିବେ, ବିବାହ କରି ପତିତ ହୁଅ, ପାରଲୌକିକ ବାବା କହୁଛନ୍ତି, ପବିତ୍ର ହୁଅ, ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ। ଏକମାତ୍ର ବାବା ହିଁ ସମସ୍ତଙ୍କୁ ପବିତ୍ର କରିପାରିବେ। ବୁଝାଇବା ପାଇଁ ଏହି ପଏଣ୍ଟସ୍ ବହୁତ ଭଲ। ଭିନ୍ନ ଭିନ୍ନ ପ୍ରକାରର ପଏଣ୍ଟସ୍ ଉପରେ ବିଚାର ସାଗର ମନ୍ଥନ କରି ପୁଣି ଅନ୍ୟମାନଙ୍କୁ ବୁଝାଅ। ଏହା ହିଁ ତୁମର ଧନ୍ଦା। ତୁମେ ହେଉଛ ପତିତ ମାନଙ୍କୁ ପବିତ୍ର କରିଲା ବାଲା। ପାରଲୌକିକ ବାବା କହୁଛନ୍ତି, ପବିତ୍ର ହୁଅ, କାରଣ ଏବେ ବିନାଶ ସମ୍ମୁଖରେ ଉପସ୍ଥିତ। ଏବେ କ'ଣ କରିବା ଦରକାର? ନିଶ୍ଚିତ ଭାବରେ ପାରଲୌକିକ ବାବାଙ୍କ ମତରେ ଚାଲିବା ଦରକାର ନା? ପ୍ରଦର୍ଶନୀରେ ମଧ୍ୟ ଏହି ପ୍ରତିଜ୍ଞା ମଧ୍ୟ ଲେଖାଇ ନେବା ଉଚିତ। ଆମେ ପାରଲୌକିକ ପିତାଙ୍କୁ ଅନୁସରଣ କରିବୁ, ପତିତ ହେବା ଛାଡ଼ିଦେବୁ। ଲେଖ ବାବାଙ୍କ ଠାରୁ ଗ୍ୟାରେଣ୍ଟି ନେଉଛୁ, ତେବେ ପବିତ୍ରତା ଉପରେ ହିଁ ସବୁକିଛି ନିର୍ଭର କରୁଛି। ତୁମେମାନେ ଦିନରାତି ଖୁସି ହେବା ଉଚିତ। ବାବା ଆମକୁ ସ୍ୱର୍ଗର ବାର୍ଷା ଦେଉଛନ୍ତି, ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବାଦଶାହି। ଏବେ ତୁମେ ଜାଣୁଛ, ଶିବ ଜୟନ୍ତୀ ଅର୍ଥ ହିଁ ଭାରତର ସ୍ୱର୍ଗର ଜୟନ୍ତୀ। ଗୀତା ହିଁ ସର୍ବଶାସ୍ତ୍ରମୟୀ ଶିରୋମଣି ଅଟେ, ଗୀତା ମାତା ଅଟେ। ବର୍ଷା ତ ବାବାଙ୍କ ଠାରୁ ହିଁ ମିଳିବ, ଗୀତାର ରଚୟିତା ହିଁ ଶିବ ବାବା ଅଟନ୍ତି। ପାରଲୌକିକ ବାବାଙ୍କ ଠାରୁ ପବିତ୍ର ହେବାର ବର୍ଷା ମିଳୁଛି। ଆଚ୍ଛା, ମିଠା ମିଠା ଶିଖିଲ ଦେହ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଓଟୁ ଏକଥା ସର୍ବଦା ସ୍ମୃତିରେ ରଖିବାକୁ ହେବ, କୌଣସି ପ୍ରକାରର ବିକାରୀ ଅଭ୍ୟାସ ରଖିବାର ନାହିଁ, ସେଗୁଡ଼ିକୁ ଛାଡ଼ିବାର ଅଛି। ବିକାରୀ ସଂକଳ୍ପ ଟିକିଏ ବି ଆସିବା ଉଚିତ ନୁହେଁ। ଦ୍ୱିତୀୟ ନମ୍ବର ହେଉଛି, ବଞ୍ଚିଥିବା ଅବସ୍ଥାରେ ଶରୀରର ଅଭିମାନକୁ ଭୁଲି ବାବାଙ୍କୁ ମନେ ପକାଇବାକୁ ହେବ। ଜ୍ଞାନର ଭିନ୍ନ ଭିନ୍ନ ପଏଣ୍ଟସ୍କୁ ବିଚାର ସାଗର ମନ୍ଥନ କରି ପତିତମାନଙ୍କୁ ପବିତ୍ର କରିବାର କର୍ତ୍ତବ୍ୟ କରିବାକୁ ହେବ। ଆଜିର ବରଦାନ ହେଉଛି, ସନ୍ତୁଷ୍ଟତାର ତ୍ରିମୂର୍ତ୍ତି ସାର୍ଟିଫିକେଟ୍ ଦ୍ୱାରା ସଦା ସଫଳତା ପ୍ରାପ୍ତ କରୁଥିବା ଉଚ୍ଚ ପଦର ଅଧିକାରୀ ହୁଅ। ସନ୍ତୁଷ୍ଟତାର ତ୍ରିମୂର୍ତ୍ତି ସାର୍ଟିଫିକେଟ୍ ଦ୍ୱାରା ସଦା ସଫଳତା ପ୍ରାପ୍ତ କରୁଥିବା ଉଚ୍ଚ ପଦର ଅଧିକାରୀ ହୁଅ। ସର୍ବଦା ସଫଳତା ପ୍ରାପ୍ତ କରିବା ପାଇଁ ବାବା ଏବଂ ପରିବାର ସହିତ ସମ୍ପର୍କ ଠିକ୍ ରଖିବା ଦରକାର। ତେବେ ସମସ୍ତଙ୍କୁ ତିନୋଟି ସାର୍ଟିଫିକେଟ୍ ନିଶ୍ଚିତ ନେବାକୁ ପଡ଼ିବ। ତାହା ହେଲା ବାବାଙ୍କଠାରୁ, ନିଜଠାରୁ ଏବଂ ପରିବାରଠାରୁ। ତେଣୁ ପରିବାରକୁ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ଛୋଟିଆ କଥାକୁ ମନେ ରଖିଥାଅ, ତାହା ହେଲା ସମସ୍ତଙ୍କୁ ରିଗାର୍ଡ ଅର୍ଥାତ୍ ସମ୍ମାନ ଦେବାର ରେକର୍ଡ ସର୍ବଦା କାୟମ ରହୁଥିବ। ଏଥିରେ ନିଷ୍କାମ ହୁଅ, ବାବାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଚ୍ଚା ହୁଅ ଏବଂ ନିଜ ଉପରେ ସନ୍ତୁଷ୍ଟ ରହି ସର୍ବଦା ଶ୍ରୀମତର ରେଖା ଭିତରେ ରୁହ। ତେବେ ଏହି ତିନୋଟି ଯାକ ସାର୍ଟିଫିକେଟ୍ ତୁମକୁ ଉଚ୍ଚ ପଦର ଅଧିକାରୀ କରିଦେବ। ଆଜିର ସ୍ଲୋଗାନ ହେଉଛି, ଯେଉଁମାନେ ଚିତ୍ରକୁ ନ ଦେଖି ଚୈତନ୍ୟକୁ ଏବଂ ଚରିତ୍ରକୁ ଦେଖିଥାନ୍ତି ସେହିମାନେ ହିଁ ଚରିତ୍ରବାନ ଅଟନ୍ତି। ଅବ୍ୟକ୍ତ ଇସାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଯେପରି ସବୁ ଆତ୍ମାକୁ ଜ୍ଞାନର ଆଲୋକ ପ୍ରଦାନ କରିବା ପାଇଁ ସର୍ବଦା ଶୁଭ ଭାବନା ବା କଲ୍ୟାଣର ଭାବନା ରଖୁଛ, ସେହିପରି ନିଜର ଏହି ଦୈବୀ ସଂଗଠନକୁ ମଧ୍ୟ ଏକର ସ୍ଥିତିରେ ସ୍ଥିତ କରି ସଂଗଠନର ଶକ୍ତିକୁ ବଢ଼ାଇବାକୁ ଚେଷ୍ଟା କର। ତେବେ ଯାଇ ତୁମର ଏହି ଦୈବୀ ସଂଗଠନ ରୂପୀ ମୂର୍ତ୍ତିରେ ଏକତା ଏବଂ ଏକର ସ୍ଥିତିର ପ୍ରତ୍ୟକ୍ଷ ରୂପରେ ସାକ୍ଷାତକାର ହେବ। ଆଚ୍ଛା, ଓମ୍ ଶାନ୍ତି।